ପାଠ ପଢ଼ୁଛେ, ଯେତେବେଳେ କାଗଜ କଲମ ରାତ ମାରୁଛେ, ସବୁ କରୁଛେ, ଯେତେବେଳେ ଆମ ପାଟିକୁ କଣ୍ଟାକ୍ଟ କରିବାକୁ ଯିବା ହାତଟିକୁ ନବା, ତାହେଲେ ହାତ ଧୋଇକି ଯିବା। ତୁମେ ହାତ ଧୋଇବାର ବନ୍ଦୋବସ୍ତ ପ୍ରତି ଘଣ୍ଟେ ଦେଢ଼ ଘଣ୍ଟା ଦୁଇ ଘଣ୍ଟାରେ ଆମେ ଯଦି ବାଇକ୍ ନେଚର ଟିକେ ଦେଖୁଥିବା ପାଖରେ ଯେଉଁଠି ପାଣି ହେଇଛି କି ହାତ ତାକୁ ଧୋଇଦେବା। ଥରେ ଦୁଇଥର ତିନିଥର ଖଣ୍ଡେ ଯଦି ସାବୁନ ଲଗେଇ ପାରିଲେ ଆହୁରି ଭଲ କଥା। ହାତରେ ଜୀବାଣୁ ଥିବ ପାଟିକୁ ଆସେ। ହାତ ଧୁଆ ହେଉଛି କାହିଁକି? ହାତ ଧୁଆ ଦିବସ ଦରକାର କ'ଣ ପାଇଁ? ମା, ହାତ କାହିଁ ଧୋଉଛେ ଆମେ? ଧନ୍ୟବାଦ। ତମ ନାଁ କ'ଣ? କୋଉଠୁ ପଢୁଛ? ଧନ୍ୟବାଦ।